ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣଙ୍କର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করে আপনার মতামত নিমন্তে বিশেষ ধন্যবাদ। আপনার এই কার্যক্রমের জন নিয়মিত শ্রোতা জাঁ আমি বিশেষ খুশি। আপনার প্রশ্নর উত্তর আমি পত্র মাধ্যমে আপনার নিকটক পঠাই সারিছু, তা বোধহয় আপনার হস্তগত হয়ে সারি। যদি ଆପଣଙ୍କର ସନ୍ତୋଷଜନକ ଉତ୍ତର ହୋଇନଥାଏ, ତାହେଲେ ମୋତେ ପୁନର୍ବାର ପତ୍ର ମାଧ୍ୟମରେ ସେହି ପ୍ରଶ୍ନ ସହ ଆମ ନିକଟକୁ ପତ୍ର ଲେଖି ଜଣାଇବା ନିମନ୍ତେ ଅନୁରୋଧ। ଆପଣଙ୍କର ଅନୁରୋଧ ରକ୍ଷା କରି ଆମେ ଏକ ଉପାଦେୟ ପୁସ୍ତକ ଆପଣଙ୍କ ନିକଟକୁ ପଠାଇ ସାରିଛୁ, ତାହା ଅଧ୍ୟୟନ କରନ୍ତୁ ଆଉ ତହିଁରୁ କି ଶିକ୍ଷା ଗ୍ରହଣ କଲେ ତାହା ପତ୍ର ମାଧ୍ୟମରେ ଆମ ନିକଟକୁ ଲେଖି ଜଣାନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ধন্যবাদ প্রশংসা গৌরব সম্ভ্রম স্তুতি বন্দনা যুগে যুগে তুমার হেউ পবিত্র প্রভু তোমার পবিত্র নামর ধন্যবাদ করুছ যে তুমি আমাকে জীবদশায় বঞ্চাই রাখিছ তোমার বাক্য শুণবা নিমন্তে সুযোগ দিয়েছ আক্য অনুযায়ী নিজের জীবনকে সমীক্ষা করা তোমার নিকটবর্তী হওয়া আমাকে সুযোগ দিয়েছ সেইপা প্রভু তোমার ধন্যবাদ করুছ হ্যাঁ প্রভু এই সুযোগর সদ্ব্যবহার করে যেপরি আমি নিজ নিজের পাপময় জীবনকে তোমার স্বীকার করে সমর্পণ করে পাপর উদ্ধার পাই সেই অনন্ত জীবনর অধিকারী হওয়া পারিবু এই অনুগ্রহ তুমি আমার প্রত্যেক দান কর যীশুঙ্ক নামে মাগুছু আমেন। আসন্তু বর্তমান আমি প্রভুঙ্কর বাক্য মধ্যকু যা আজি আমি পুরাতন নিয়মর নাহম পুস্তকর প্রথম পর্বর প্রথম দুই পদ অধ্যয়ন করা নিমন্তে যা। এই ক্ষুদ্র পুস্তকটি এক চমৎকার ভাববাণী। ভাওবাদীঙ্কর মুখ্য প্রসঙ্গ হচ্ছে নিনিবির বিচার। এহা অসুরীয় সাম্রাজ্যর রাজধানী। মাত্র আমমানে লক্ষ্য করা পারিবা যে তাহাঙ্কর মধ্যে আমমানঙ্কর নিমন্তে এক অর্থপূর্ণ সম্বাদ রহিছি। প্রথমে আমি ঈশ্বরঙ্কর ন্যায় ও উত্তমতা প্রতি দৃষ্টি দেবা। নাহুম প্রথম পর্বর প্রথম পদরে এইপরি লেখা আছে, নিনিবি বিষয়ক ভারোক্তি, ইলকোশীয় নাহুমঙ্কর দর্শন পুস্তক। লেখা আছে নিনিবি বিষয়ক ভারোক্তি। এখানে এই ভারোক্তির অর্থ হচ্ছে বিচার, যেপরিকি এহা এথিপূর্বরু জিসায়াঙ্ক ভাববাণীরে মধ্য ব্যবহৃত হইছে। এথিপূর্বরু জুনস নিনিবিকু এক সম্বাদ আনিথিলে যাহাকি ঈশ্বরঙ্ক প্রেমকু প্রকাশ কলা, কিন্তু বর্তমান এই নাহুম পুস্তকর সম্বাদ ঈশ্বরঙ্কর ন্যায় বিচারকু প্রকাশ করে। মাত্র এই দুইটি যাক একত্র গতি করন্তি। ঈশ্বর যদিও এক গোষ্ঠীর বিচার করিবে, সে তথাপি প্রেমময় অটন্তি ও সে তথাপি প্রেম করন্তি, আপন তাহা কেবে অটকাই পারিবে নাহিঁ। যেউ বিষয়টি ঈশ্বরঙ্ক বিচারকু অতি ভয়ঙ্কর আকাররে পরিণত করে তাহা তাহাঙ্কর ন্যায়ের সহিত বিচার। সে বিচার করন্তি কারণ সে হচ্ছন্তি ন্যায়বান বিচারকর্তা। সে প্রতিশোধ পরায়ণ হই বা সঙ্গে সঙ্গে ক্রোধান্বিত হই বা কোনসি আক্রোশমূলক মনোভাব নেই বিচার করন্তি নাই, মাত্র সে ন্যায়রে বিচার করন্তি। সে তথাপি প্রেম করন্তি, মাত্র সে ন্যায়বান। সে তাহাঙ্কর ব্যবহারে ন্যায় রক্ষা করন্তি। তেণুকরি সে যাহাকু প্রেম করন্তি তাহার জীবনরে থিবা পাপর মধ্য সে বিচার করন্তি, কারণ সে পবিত্র তথা ধার্মিক ঈশ্বর হইতিবারু তাঙ্ক নিকটরে কোনসি অপবিত্র বিষয় স্থান পায় নাহিঁ। নিনিবি এক নগর থিলা যাহাকু ঈশ্বর ভল পাউথিলে। সে জুনসঙ্কু তাহা কহিলে। জুনস চাহুথিলে নিনিবি ধ্বংস হয়ে যাও, মাত্র ঈশ্বর কহিলে, তেবে জহি মধ্যে দক্ষিণ ও বাম হস্তর প্রভেদ ন জাণিবার 120,000 অধিক লোক ও অনেক পশু অছন্তি, সেই নিনিবি মহানগর প্রতি আমি কি দয়া ন করিবা? ঈশ্বর নগরকু রক্ষা করিবা নিমন্তে চাহিলে ও সে সেই নগরর লোকমানকু ছাড়ি দেবা নিমন্তে চাহিলে, যেউমানঙ্ক মধ্যরু অনেক পিলামানে থিলে। আউ ঈশ্বর নিনিবিকু ছাড়ি দেলে, কিন্তু বর্তমান ঈশ্বরঙ্কর বিচার এই নগর উপরে বর্তিবাকু যাউছে। এহা নাহুমঙ্কর সম্বাদ অটে। জুনস প্রায় 150 বর্ষ পূর্বরু ঈশ্বরঙ্ক ঠারু এক সম্বাদ আনি পৌঁছাইথিলে ও নিনিবির লোকমানে অনুতাপ করে ঈশ্বরঙ্ক প্রতি ফেরিথিলে। মাত্র সেই অনুতাপ সাময়িক থিলা। ঈশ্বর ধৈর্য সহকারে এই নূতন বংশধরকু অনুতাপ তথা মন পরিবর্তন করিবা নিমন্তে সুযোগ দেইথিলে, যাহাকি আমি নাহুম প্রথম পর্বর তিনি পদরে পাঠ করিবাকু পারু। মাত্র সেই অনুগ্রহর সময় বর্তমান শেষ হইছে ও অন্ধকারর সময় আসি যাইছে। নাহুম তিনি পর্বর 19 পদরে আমি এইপরি পাঠ করু, ତୁମ୍ଭ ଆଘାତର ଉପଶମ ନାହିଁ, ତୁମ୍ଭର କ୍ଷତ ବ୍ୟଥାଜନକ। ଯେଉଁମାନେ ତୁମ୍ଭ ବିଷୟକ ସମ୍ବାଦ ଶୁଣନ୍ତି ସେ ସମସ୍ତେ ତୁମ୍ଭ ପ୍ରତି ହାତତାଳି ଦିଅନ୍ତି, କାରଣ ତୁମ୍ଭର ଦୁଷ୍ଟତା କାହା ଉପରେ ଅବିରତ ବର୍ତ୍ତି ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ, ନିନିବି ଏକ ସ୍ଥାନରେ ଆସି ପହଞ୍ଚିଥିଲା ଯେଉଁଠାରେ ସେହି ଲୋକମାନଙ୍କ ନିମନ୍ତେ କୌଣସି ସୁସ୍ଥତା ଆଉ ନଥିଲା। ମୁଁ ବିଶ୍ୱାସ କରେ ଯେ ଏକ ଗୋଷ୍ଠୀ ନିମନ୍ତେ ଓ ଜଣେ ବ୍ୟକ୍ତିବିଶେଷ ନିମନ୍ତେ ପାପରେ ଜୀବନ ବିତାଇବା ସମ୍ଭବପର, ଯେପର୍ଯ୍ୟନ୍ତ ସେ ତହିଁର ସୀମା ଅତିକ୍ରମ ନ କରିଛି। ମୁଁ ଜାଣେ ନା ସେହି ସୀମାରେଖାର ଚିହ୍ନ କେଉଁଠାରେ, ମାତ୍ର ଏକ ସୀମା ଚିହ୍ନ ରହିଅଛି। ଆପଣ ଯେତେବେଳେ ସେହି ସୀମା ଅତିକ୍ରମ କରିଯାଆନ୍ତି, ଏହା ନୁହେଁ ଯେ ଈଶ୍ୱରଙ୍କ ଅନୁଗ୍ରହ ଆପଣଙ୍କ ନିକଟରେ ପହଞ୍ଚି ପାରିବ ନାହିଁ, ମାତ୍ର ଆପଣ ଈଶ୍ୱରଙ୍କ ନିକଟରେ ପହଞ୍ଚି ପାରିବେ ନାହିଁ। ଏହାର ଏକ ସାଧାରଣ କାରଣ ହେଉଛି ଯେ ଆପଣ ଏକ ସ୍ଥାନରେ ଯାଇ ପହଞ୍ଚି ଯାଇଥାନ୍ତି ଯେଉଁଠାରେ ଆପଣ ଅତି ଶକ୍ତଗ୍ରୀବ ହୋଇଯାଆନ୍ତି ଓ ଏକ ଅବିଶ୍ୱାସ ସ୍ତରରେ ପହଞ୍ଚି ଯାଆନ୍ତି, ଯାହାକି ଆଉ ପରିବର୍ତ୍ତିତ ହୋଇପାରେ ନା। ଏହା ଏକ ଗୋଷ୍ଠୀ ବିଷୟରେ ସତ୍ୟ ଓ ଜଣେ ବ୍ୟକ୍ତିବିଶେଷ କ୍ଷେତ୍ରରେ ମଧ୍ୟ ସତ୍ୟ। ଆଜି ଯେଉଁ ସମସ୍ତ ବିଷୟ ଘଟୁଅଛି ଏହାକୁ ଯଦି ଆପଣ ଚିନ୍ତା କରନ୍ତି, ତାହେଲେ ଆପଣ ନିଶ୍ଚିତ ଭାବେ ହତୋତ୍ସାହ ହୋଇପଡ଼ିବେ। ମୁଁ ନିଶ୍ଚିତ ଯେ ଆଜି ଈଶ୍ୱରଙ୍କର ଅନେକ ଲୋକମାନେ ଏହି ବିଷୟ ନେଇ ବଡ଼ ବିଚଳିତ, କିନ୍ତୁ ପ୍ରଭୁ ଯୀଶୁ ତାହାଙ୍କ ବାକ୍ୟରେ ଏହିପରି ଘଟିବ ବୋଲି ପ୍ରକାଶ କରିସାରିଛନ୍ତି ଓ ମାଓବାଦୀମାନେ ମଧ୍ୟ ପ୍ରକାଶ କରିସାରିଛନ୍ତି। ଲୁକ 21:26 ଏହିପରି ଲେଖା ଅଛି, ପୁଣି ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ, କାରଣ ଆକାଶମଣ୍ଡଳର ଶକ୍ତି ସମୂହ ବିଚଳିତ ହେବେ। ଆମେମାନେ ନିଶ୍ଚିତ ଭାବେ ସେହି ସମୟରେ ଆସି ପଦାର୍ପଣ କରିଅଛୁ। ଏହି ସମସ୍ତ ବିଷୟ ଆମମାନଙ୍କୁ ବିଚଳିତ କରୁଅଛି, କିନ୍ତୁ ପ୍ରିୟ ବନ୍ଧୁ, ଆମେମାନେ ଜାଣି ରଖିବା ଉଚିତ ଯେ ଈଶ୍ୱର ତଥାପି ଏହି ଜଗତର ସମସ୍ତ ବିଷୟକୁ ଆପଣାର ଅଧୀନରେ ରଖି ନିୟନ୍ତ୍ରଣ କରୁଅଛନ୍ତି। ସେ ତଥାପି ଦାୟିତ୍ୱରେ ଅଛନ୍ତି, ଏହା ତାହାଙ୍କ ହାତରୁ ଖସିଯାଇ ନାହିଁ। ସେ ତାହାଙ୍କର ଯୋଜନାକୁ ଓ ଅଭିମତକୁ କାର୍ଯ୍ୟକାରୀ କରୁଅଛନ୍ତି ଓ ସେ ମନୁଷ୍ୟର ପାପ ଉପରେ କର୍ତ୍ତୃତ୍ୱ କରୁଅଛନ୍ତି। ଏହା ହିଁ ଆଜି ଈଶ୍ୱରଙ୍କ ସନ୍ତାନମାନଙ୍କ ନିମନ୍ତେ ଏକ ସାନ୍ତ୍ୱନାର ବିଷୟ ହେବା ଉଚିତ। ଅସୁରୀୟମାନେ ଈଶ୍ୱରଙ୍କର ଅଭିମତକୁ ସାଧନ କରିଥିଲେ, ମାତ୍ର ବର୍ତ୍ତମାନ ସେମାନେ ବିନଷ୍ଟ ହେବାକୁ ଅଛନ୍ତି। ଏହି ଲିଖିତ ଭାବବାଣୀର ସବିଶେଷ ବିବରଣୀ ଅନୁଯାୟୀ ନିନିବିର ବିନାଶ ଅବଶ୍ୟମ୍ଭାବୀ, ତେଣୁକରି ଏହା ହେଉଛି ସେହି ଲୋକମାନଙ୍କ ନିମନ୍ତେ ଏକ ସାନ୍ତ୍ୱନାର ସମ୍ବାଦ ଯେଉଁମାନେ ଏକ ଶକ୍ତିଶାଳୀ ଓ ଈଶ୍ୱରବିହୀନ ଗୋଷ୍ଠୀର ଭୟରେ ଜୀବନଯାପନ କରନ୍ତି। ଈଶ୍ୱର ଯେକୌଣସି ଈଶ୍ୱରବିହୀନ ଗୋଷ୍ଠୀକୁ ବିନାଶ କରିବେ। ଆପଣଙ୍କୁ କେବଳ ଗୋଟିଏ ବିଷୟ କରିବା ହେବ, ଆପଣ ଇତିହାସ ପୁସ୍ତକକୁ ନେଇ ସେହି ଲିଖିତ ଇତିହାସକୁ ପାଠ କରନ୍ତୁ, ତାହେଲେ ଆପଣ ଲକ୍ଷ୍ୟ କରିବାକୁ ପାରିବେ ଯେ ପୃଥିବୀର ପ୍ରତ୍ୟେକ ମହାନ ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ବିଶେଷତଃ ସୁରା, ସ୍ତ୍ରୀ ଓ ସଙ୍ଗୀତର ଶିକାର ହୋଇ ଅଧପତିତ ହୋଇଅଛନ୍ତି। ଯେତେବେଳେ ଏକ ଗୋଷ୍ଠୀ ସେହି ସ୍ଥାନରେ ପହଞ୍ଚିଯାଏ, ଆପଣ ନିଶ୍ଚିତ ହୋଇଯିବେ ଯେ ସେହି ଗୋଷ୍ଠୀର ବିନାଶ ଘଟିବାକୁ ଯାଉଅଛି। ତାହା ହିଁ ହେଉଛି ଏକ ସ୍ଥାନ ଯେଉଁଠାରେ ଅତୀତର ମହାନ ରାଷ୍ଟ୍ରଗୁଡ଼ିକ ଆଜି ରହିଅଛନ୍ତି। ଆଜି ଆମମାନଙ୍କର ଏହି ରାଷ୍ଟ୍ର କେଉଁଠାରେ ରହିଅଛି? ଆଜି କ'ଣ ଏହାର ପତନ ଘଟିନାହିଁ କି? ଆଜି କ'ଣ ଏହା ମଧ୍ୟରେ ଶାନ୍ତି, ଏକତା ଓ ମୈତ୍ରୀ ପ୍ରତିଷ୍ଠିତ ହୋଇପାରିଛି କି? ଆଜି କ'ଣ ଲୋକମାନଙ୍କ ମଧ୍ୟରେ ଈଶ୍ୱର ଭୟ ରହିଛି କି? ଆଜି କ'ଣ ଲୋକମାନଙ୍କ ମଧ୍ୟରେ ସତ୍ୟତା, ନ୍ୟାୟ ତଥା ବିଶ୍ୱସ୍ତତା ଓ ଧାର୍ମିକତା ଅଛି କି? ଆଜି କ'ଣ କେହି ନିଜକୁ ନିରାପଦ ବୋଲି ମନେ କରୁଛନ୍ତି କି? ଆଜି କ'ଣ କେହି ଅନ୍ୟ ଉପରେ ବିଶ୍ୱାସ କରିପାରୁଛନ୍ତି କି? ପ୍ରକୃତରେ ନୁହେଁ, କାହିଁକି ଜାଣନ୍ତି? ଏହାର କାରଣ ହେଉଛି ଈଶ୍ୱରବିହୀନ ଜୀବନ। ଈଶ୍ୱର ବୋଲି ଜଣେ ଯେ ଅଛନ୍ତି ଓ ସେ ଯେ ଅନ୍ୟାୟ ତଥା ଅଧର୍ମର ପ୍ରତିଫଳଦାତା ଈଶ୍ୱର, ଏହି ଭୟ ତଥା ସଚେତନତା ଅତି ଅଳ୍ପ ଲୋକଙ୍କ ମଧ୍ୟରେ ପରିଲକ୍ଷିତ ହୁଏ। ଆଜି ସୁରା ଓ ସ୍ତ୍ରୀ ତଥା ଟଙ୍କା ମନୁଷ୍ୟମାନଙ୍କୁ ତାହାର ଆୟତ୍ତରେ ରଖିଅଛି। ତେଣୁକରି ବର୍ତ୍ତମାନର ପରିପ୍ରେକ୍ଷୀରେ ନାହୁମଙ୍କର ଚମତ୍କାର ଭାବବାଣୀ ଆମ୍ଭମାନଙ୍କୁ ସଚେତନ କରାଇଦେବ, କାରଣ ଏହା ଆମମାନଙ୍କର ଆଞ୍ଚଳିକ ପରିସ୍ଥିତି ନିମନ୍ତେ ସିଧାସଳଖ ପ୍ରଯୁଜ୍ୟ ଓ ଚେତନାମୂଳକ। ଇଲ୍କୋସିଓ ନାହୁମଙ୍କର ଦର୍ଶନ ପୁସ୍ତକ, ଏହା ହିଁ ଯାହାକି ଏହି ପୁସ୍ତକର ଲେଖକଙ୍କର ପରିଚୟ ଦିଏ, ଓ ଆମେ କିଛି ମାତ୍ରାରେ ଏହାର ପୃଷ୍ଠଭୂମିରେ ଆଲୋଚନା କରିସାରିଛୁ। ନାହୁମ ଆପାତତଃ ଇସ୍ରାଏଲର ଉତ୍ତର ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ ଓ ତାହା ତାହାଙ୍କର ଜନ୍ମଭୂମି ଅଟେ। ମାତ୍ର ସେ ଜିହୁଦାର ଦକ୍ଷିଣ ଅଞ୍ଚଳ ମଧ୍ୟକୁ ଚାଲିଆସିଲେ ଯେତେବେଳେ କି ସେ ପୂରାପୂରି ଯୁବକ ଥିଲେ। ଉତ୍ତର ରାଜ୍ୟ ନିମନ୍ତେ ତାହାଙ୍କର ମହାନ ବୋଝ ରହିଥିଲା, ଓ ସେ ପ୍ରକୃତିରେ ବଞ୍ଚି ରହିଥିଲେ ଯେତେବେଳେ ଏହା ଅସୁରୀୟମାନଙ୍କ ଦ୍ୱାରା ହସ୍ତଗତ ହୋଇ ନିର୍ବାସିତ ହେଲା। ତାହାଙ୍କର ସମ୍ବାଦ ଥିଲା, ନିନିବି ନଗର ପ୍ରତି ଈଶ୍ୱରଙ୍କର ବିଚାର ବର୍ତ୍ତିବାକୁ ଯାଉଅଛି। ନିନିବି ପ୍ରଥମ ପର୍ବର 2 ପଦରେ ଲେଖା ଅଛି, ସଦାପ୍ରଭୁ ସ୍ୱଗୌରବ ରକ୍ଷଣେ ଉଦ୍ୟୋଗୀ ପରମେଶ୍ୱର ଓ ପ୍ରତିଫଳଦାତା ଅଟନ୍ତି। ସଦାପ୍ରଭୁ ପ୍ରତିଫଳଦାତା ଓ କ୍ରୋଧପୂର୍ଣ୍ଣ ଅଟନ୍ତି। ସଦାପ୍ରଭୁ ଆପଣା ବିପକ୍ଷ ଗଣକୁ ପ୍ରତିଫଳ ଦିଅନ୍ତି ଓ ଆପଣା ଶତ୍ରୁଗଣ ନିମନ୍ତେ କୋପ ସଞ୍ଚୟ କରନ୍ତି। ଲେଖା ଅଛି, ସଦାପ୍ରଭୁ ସ୍ୱଗୌରବ ରକ୍ଷଣେ ଉଦ୍ୟୋଗୀ ପରମେଶ୍ୱର, ଓ ସେ ଦାବି କରନ୍ତି ଯେ ତାଙ୍କର ଲୋକମାନେ କେବଳ ତାହାଙ୍କୁ ହିଁ ପୂଜା କରନ୍ତୁ ବା ତାହାଙ୍କର ଉପାସନା କରନ୍ତୁ। ଯେତେବେଳେ କୌଣସି ବ୍ୟକ୍ତି, ସେ ଯେ କେହି ହୋଇଥାଉ ନା କାହିଁକି, ତାହାଙ୍କଠାରୁ ବିମୁଖ ହୋଇ ପ୍ରତିମା ପୂଜା ଅଥବା ପାପ ପ୍ରତି ଫେରେ, ଓ ଯେତେବେଳେ ସେ ସେହିସବୁ ପ୍ରତି ଆପଣାକୁ ଅର୍ପଣ କରେ, ସେତେବେଳେ ଈଶ୍ୱର ତାହା ସହ୍ୟ କରିପାରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଏହାକୁ ଅତି ହାଲୁକା ମଣନ୍ତି, ଓ ସେମାନେ ଈଶ୍ୱରଙ୍କ ବାକ୍ୟ ପ୍ରତି ବିଶେଷ ଗୁରୁତ୍ୱ ପ୍ରଦାନ କରନ୍ତି ନାହିଁ। କିନ୍ତୁ ଯାତ୍ରା ପୁସ୍ତକ 20 ପର୍ବର 3 ପଦରୁ 6 ପଦ ମଧ୍ୟରେ ଆମେ ଏହିପରି ପାଠ କରୁ, ଆମ୍ଭ ସାକ୍ଷାତରେ ତୁମ୍ଭର ଆଉ କୌଣସି ଦେବତା ହେବ ନାହିଁ, ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ, କି ଉପରିସ୍ଥ ସ୍ୱର୍ଗରେ, କି ନିଚସ୍ଥ ପୃଥିବୀରେ, କି ପୃଥିବୀର ନିଚସ୍ଥ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ, ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ, କି ସେମାନଙ୍କର ସେବା କରିବ ନାହିଁ, ଯେହେତୁ ଆମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉଦ୍ୟୋଗୀ ପରମେଶ୍ୱର ଅଟୁ। ପୁଣି ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କର ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳଦାତା। ମାତ୍ର ଯେଉଁମାନେ ଆମ୍ଭକୁ ପ୍ରେମ କରନ୍ତି ଓ ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାକାରୀ। ଈଶ୍ୱର ଆପଣଙ୍କୁ ପ୍ରେମ କରନ୍ତି, ଆପଣ କିଏ ତହିଁରେ କିଛି ଯାଏ ଆସେ ନାହିଁ। ଆପଣ ତାହାକୁ ଆପଣଙ୍କୁ ପ୍ରେମ କରିବାରୁ ବଞ୍ଚିତ କରିପାରିବେ ନାହିଁ। ମାତ୍ର ଆପଣ ଏକ ସ୍ଥାନକୁ ଯାଇପାରିବେ ଯେଉଁଠାରେ ଆପଣ ଈଶ୍ୱରଙ୍କ ପ୍ରେମକୁ ଅନୁଭବ କରିପାରିବେ ନାହିଁ। ଆପଣ ଯେତେବେଳେ ପାପର ଏକ ଛତାକୁ ଖୋଲି ଧରନ୍ତି, ସେତେବେଳେ ଈଶ୍ୱରଙ୍କର ପ୍ରେମର ଯେଉଁ ରଶ୍ମି ତାହା ଆପଣଙ୍କ ଉପରେ ପଡ଼ିପାରେ ନାହିଁ। ମାତ୍ର ଏହା ତଥାପି ସେଠାରେ ଆପଣଙ୍କ ନିମନ୍ତେ ରହିଅଛି। ଆପଣ ଶିଥିଳତାର ଛତାକୁ ଖୋଲି ଧରିପାରନ୍ତି, ଆପଣ ତାହାଙ୍କଠାରୁ ଦୂରେଇ ଯାଇ ନିଜ ଇଚ୍ଛାରେ ଜୀବନଯାପନ କରିବାର ଛତା ଧରିପାରନ୍ତି। ଏପରି ଅନେକ ପ୍ରକାରର ଭିନ୍ନ ଭିନ୍ନ ଛତା ଆପଣ ଦେଖାଇପାରନ୍ତି, ଯାହାକି ଈଶ୍ୱରଙ୍କ ପ୍ରେମ ଆପଣଙ୍କ ଉପରେ ସିଧାସଳଖ ଝଲସିପାରେ ନାହିଁ। ମାତ୍ର ଆପଣ ତାହାଙ୍କୁ ଆପଣଙ୍କୁ ପ୍ରେମ କରିବାରୁ ବଞ୍ଚିତ କରିପାରିବେ ନାହିଁ। ଆପଣ ତାହାଙ୍କର ପ୍ରେମରେ ଆପଣ ନିଜେ ପ୍ରତିବନ୍ଧକ ସୃଷ୍ଟି କରିପାରନ୍ତି, ମାତ୍ର ଆପଣ ତାହାଙ୍କୁ ଆପଣଙ୍କୁ ପ୍ରେମ କରିବାରୁ ବଞ୍ଚିତ କରିପାରିବେ ନାହିଁ। ଯେହେତୁ ଈଶ୍ୱର ଆପଣଙ୍କୁ ପ୍ରେମ କରନ୍ତି, ତେଣୁକରି ସେ ଆପଣଙ୍କୁ କେବଳ ତାହାଙ୍କର ହୋଇ ରହିବାକୁ ଚାହାନ୍ତି। ତାର ଅର୍ଥ ହେଉଛି ଯେ ସେ ଆପଣଙ୍କୁ ଚାହାନ୍ତି, ସେ ଚାହାନ୍ତି ଆପଣ କେବଳ ତାହାଙ୍କର ହୁଅନ୍ତୁ। ଆପଣ ଯାହା ଧରି ରଖିଅଛନ୍ତି ବା ଆପଣଙ୍କ ପାଖରେ ଯାହା ଅଛି, ପ୍ରକୃତରେ ଈଶ୍ୱର ତାହା ଚାହାନ୍ତି ନାହିଁ, ମାତ୍ର ସେ ଆପଣଙ୍କୁ ଚାହାନ୍ତି। ମାତ୍ର ଆପଣ ଯେତେବେଳେ ଅନ୍ୟାନ୍ୟ ବିଷୟ ନିମନ୍ତେ ଆପଣଙ୍କୁ ତଥା ଆପଣଙ୍କର ସମୟକୁ ଓ ଆପଣଙ୍କର ବିଷୟ ସବୁକୁ ଅର୍ପଣ କରନ୍ତି, ସେତେବେଳେ ସେ ତାହା ସହ୍ୟ କରିପାରନ୍ତି ନାହିଁ। ଆପଣ ଯେତେବେଳେ ପାପ ପ୍ରତି ନିଜକୁ ଅର୍ପଣ କରନ୍ତି, ସେତେବେଳେ ଈଶ୍ୱର ଈର୍ଷାନ୍ୱିତ ହୁଅନ୍ତି। ଥରେ ଜଣେ ସ୍ତ୍ରୀ କହିଲେ, ମୋର ସ୍ୱାମୀ ଅତି ଚମତ୍କାର। ସେ ମୋ ପ୍ରତି କେବେ ହେଲେ ଈର୍ଷା କରନ୍ତି ନାହିଁ। ତେବେ ସେ ଯାହା କହିଲେ ତାହା କୌଣସି ଉପକାରରେ ଆସିପାରେ ନାହିଁ, କାରଣ ଏହାର କାରଣ ମଧ୍ୟ ହୋଇପାରେ ଯେ ସେହି ସ୍ତ୍ରୀ ଓ ସ୍ୱାମୀ ମଧ୍ୟରେ ସମ୍ଭବତଃ ଉତ୍ତମ ସମ୍ପର୍କ ନାହିଁ। କାରଣ ଉତ୍ତମ ସ୍ୱାମୀ ହେଉଛି ଜଣେ ଯିଏକି ତାହାର ସ୍ତ୍ରୀକୁ ପ୍ରେମ କରିବାକୁ ଯାଉଅଛି ଓ ତାହାକୁ ଅନ୍ୟ ସମସ୍ତ ବିଷୟ ଅପେକ୍ଷା ଅଧିକ ଉଚ୍ଚରେ ସ୍ଥାପନ କରିବାକୁ ଯାଉଅଛି, ଓ ସେ ଚାହେଁ ନାହିଁ ଯେ ତାହାର ସ୍ତ୍ରୀ ଅନ୍ୟ କାହା ସହିତ ଦୈହିକ ସମ୍ପର୍କ ରକ୍ଷା କରୁ। ଆପଣ ଯଦି କହନ୍ତି ଯେ ଆପଣଙ୍କର ସ୍ୱାମୀ ଆପଣଙ୍କ ପ୍ରତି ଈର୍ଷା କରିବାର ସ୍ୱାମୀ ନୁହନ୍ତି, ତାହେଲେ ଆପଣଙ୍କ ସହିତ ଆପଣଙ୍କ ସ୍ୱାମୀର ସମ୍ପର୍କ ଏକ ପ୍ରଶ୍ନବାଚୀ। ଈଶ୍ୱର ଅତି ପରିଷ୍କାର ଭାବେ କହନ୍ତି, ମୁଁ ସ୍ୱଗୌରବ ରକ୍ଷଣେ ଉଦ୍ୟୋଗୀ ପରମେଶ୍ୱର, ମୁଁ ତୁମକୁ ଚାହେଁ। ମୁଁ ଚାହେଁ ନାହିଁ ତୁମେ ଏହି ଜଗତର ପାପରେ ସାମିଲ ହୁଅ, କିମ୍ବା ଶୟତାନର ଦଳରେ ସାମିଲ ହୁଅ, ଅଥବା ପ୍ରତିମା ପୂଜାରେ ସାମିଲ ହୁଅ। ମୁଁ ଚାହେଁ ନାହିଁ ତୁମେ ମୋତେ ଛାଡ଼ି ଆଉ କାହା ସହିତ ସଂଯୁକ୍ତ ହୁଅ, ମୁଁ ଚାହେଁ ତୁମେ ମୋହର ହୋଇ ରୁହ। ତେବେ ଈଶ୍ୱର ଯିଏ ସ୍ୱଗୌରବ ରକ୍ଷଣେ ଉଦ୍ୟୋଗୀ ପରମେଶ୍ୱର, ଏହା କହିବା ଦ୍ୱାରା ସେ କିଛି ଭୁଲ କରନ୍ତି ନାହିଁ। ଆଉ ନାହୁମ କହନ୍ତି, ଈଶ୍ୱର ସ୍ୱଗୌରବ ରକ୍ଷଣେ ଉଦ୍ୟୋଗୀ, ଆଉ ମୁଁ ଖୁସି ଯେ ସେ ତାହା ହିଁ ଅଟନ୍ତି। ସେ ନିଜର ଗୌରବ କାହାକୁ ଦିଅନ୍ତି ନାହିଁ। ଜଣେ ଉତ୍ତମ ସ୍ତ୍ରୀ କହିବ, ମୋର ସ୍ୱାମୀ ଯେ ଅନ୍ୟ କାହା ସହିତ ସମ୍ପର୍କ ରକ୍ଷା କରୁ, ତାହା ମୁଁ ଚାହେଁ ନାହିଁ, କାରଣ ସେ ମୋର ଓ ମୁଁ ତାହାଙ୍କର। ଏହା ହେଉଛି କିଛି ବିଷୟ ଯାହାକି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ମାତ୍ର ଜଗତ ଆଜି ତାହା ଭୁଲିଯାଇଛି। ସେଥିପାଇଁ ଆଜି ନାରୀ ନିର୍ଯାତନା ଓ ଛାଡ଼ପତ୍ର ଦେବା ବିଷୟ ଅତିମାତ୍ରାରେ ବୃଦ୍ଧି ପାଉଅଛି। ଏପରିକି ଲୋକେ ବହୁ ବିବାହ କରିବାକୁ ବା ଗୋଟିକ ପରେ ଗୋଟିଏ ସ୍ତ୍ରୀ ସହିତ ଅବୈଧ ଯୌନ ସମ୍ପର୍କ ରଖିବାକୁ ପଛାନ୍ତି ନାହିଁ। କିନ୍ତୁ ପ୍ରିୟ ବନ୍ଧୁ, ଆପଣ ଯଦି ପ୍ରେମ ପାଇବାକୁ ଯାଉଅଛନ୍ତି ଓ ଆପଣ ପ୍ରେମ କରନ୍ତି, ତାହେଲେ ସେଠାରେ ନିଶ୍ଚିତ ଭାବେ ଈର୍ଷା ପରିଲକ୍ଷିତ ହେବ, କାରଣ ଆପଣ କେବେ ହେଲେ ଚାହିଁବେ ନାହିଁ ଯେ ଆପଣଙ୍କର ସ୍ୱାମୀ କିମ୍ବା ସ୍ତ୍ରୀ ଅନ୍ୟ କାହା ସହିତ ଦୈହିକ ସମ୍ପର୍କ ସ୍ଥାପନ କରନ୍ତୁ। ଲେଖା ଅଛି, ସଦାପ୍ରଭୁ ପ୍ରତିଫଳଦାତା ଅଟନ୍ତି। ସଦାପ୍ରଭୁ ପ୍ରତିଫଳଦାତା ଓ କ୍ରୋଧପୂର୍ଣ୍ଣ ଅଟନ୍ତି। ରୋମିଓ 12:19 ଆମେ ଏହିପରି ପାଠ କରୁ, ହେ ପ୍ରିୟମାନେ, ତୁମ୍ଭେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ, କାରଣ ଲେଖା ଅଛି, ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା। ଈଶ୍ୱର ଆପଣଙ୍କୁ କହନ୍ତି ଓ ମୋତେ କହନ୍ତି, ତୁମ୍ଭେ ପ୍ରତିଶୋଧ ନିଅ ନାହିଁ, କାରଣ କହିବାକୁ ଗଲେ ତୁମ୍ଭେ ଠିକ୍ ଭାବରେ ଏହାକୁ କାର୍ଯ୍ୟକାରୀ କରିପାରିବ ନାହିଁ। ତୁମେ ମୋ ହସ୍ତରେ ତାହା ଛାଡ଼ିଦିଅ, ମୁଁ ଏହାକୁ କୌଣସି ପ୍ରକାରେ କ୍ରୋଧାନ୍ୱିତ ହୋଇ ସାଧନ କରେ ନାହିଁ, ମୁଁ ଏହାକୁ ନ୍ୟାୟର ସହିତ ବ୍ୟବହାର କରେ ଓ ମୁଁ ଉଚିତ ବିଷୟ ସାଧନ କରିବି, କାରଣ ମୁଁ ଏହାର କ୍ରିୟା ପ୍ରତିକ୍ରିୟା ଜାଣେ ଓ ମୁଁ ଏହି ବିଷୟରେ ସବୁକିଛି ଜାଣେ। ସଦାପ୍ରଭୁ ପ୍ରତିଫଳଦାତା ଅଟନ୍ତି, ଆଉ ଆମେ ଏହା ପସନ୍ଦ କରୁ ବା ନ କରୁ, ଈଶ୍ୱର ଯାହା କିଛି କରନ୍ତି ତାହା ଯଥାର୍ଥ। ଆମେ ତାହା ମନରେ ସ୍ମରଣ ରଖିବା ଉଚିତ, ଓ ଅନ୍ୟପକ୍ଷରେ ଆମେ ଜାଣି ରଖିବା ଆବଶ୍ୟକ ଯେ ଆମେ ଏହି ସୃଷ୍ଟିରେ ଅତି କ୍ଷୁଦ୍ର ପ୍ରାଣୀ ଓ ଆମମାନେ ବିଶେଷ କିଛି ଜାଣିନାହୁଁ। ଏପରିକି ଯେ ବିଶେଷ କିଛି ଜାଣେ ବୋଲି ଭାବେ ସେ ମଧ୍ୟ କିଛି ଜାଣେ ନା। ଆମେ ଜାଣି ରଖିବା ଆବଶ୍ୟକ ଯେ ଆମେ ବିଶେଷ କିଛି ଜାଣୁନା, କିନ୍ତୁ ଈଶ୍ୱର ସବୁକିଛି ଜାଣନ୍ତି ଓ ସେ ଯାହା କରନ୍ତି ତାହା ଯଥାର୍ଥ। ଆମେ ଭୁଲ କରିପାରୁ, ମାତ୍ର ସେ କେବେ ହେଲେ ଭୁଲ କରନ୍ତି ନାହିଁ। ସେ ସଦାସର୍ବଦା ଯଥାର୍ଥ ବିଷୟମାନ ସାଧନ କରନ୍ତି। ସେ ଆଜି ମଧ୍ୟ ଏହି ଜଗତର ସମସ୍ତ ବିଷୟକୁ ନିୟନ୍ତ୍ରଣ କରୁଅଛନ୍ତି, ଆଉ ତାହାଙ୍କର ନିଷ୍ପତ୍ତି ସ୍ଥିର ଓ ଅପରିବର୍ତ୍ତନୀୟ ତଥା ଯଥାର୍ଥ। ଲେଖା ଅଛି, ସଦାପ୍ରଭୁ କ୍ରୋଧପୂର୍ଣ୍ଣ ଅଟନ୍ତି, କାରଣ ସେ ମନୁଷ୍ୟର ପାପ ହେତୁ ଆନନ୍ଦ କରନ୍ତି ନାହିଁ ବା ମନୁଷ୍ୟର ପାପ ପ୍ରତି ଆଖି ବୁଜି ଦିଅନ୍ତି ନାହିଁ। ଈଶ୍ୱର ପାପକୁ ଘୃଣା କରନ୍ତି ଓ ସେ ଏଥିପ୍ରତି କ୍ରୋଧ ପ୍ରକାଶ କରନ୍ତି। ଲେଖା ଅଛି, ସଦାପ୍ରଭୁ ଆପଣା ବିପକ୍ଷ ଗଣକୁ ପ୍ରତିଫଳ ଦିଅନ୍ତି ଓ ଆପଣା ଶତ୍ରୁଗଣ ନିମନ୍ତେ କୋପ ସଞ୍ଚୟ କରନ୍ତି। ଈଶ୍ୱର ଯେତେବେଳେ ଏକ ଗୋଷ୍ଠୀର ବିଚାର କରନ୍ତି, ସେତେବେଳେ ସେ ଗୌରବାନ୍ୱିତ ହୁଅନ୍ତି, ଯାହାକି ଆମେ ଜିହିଜିକଲ 38 ଓ 39 ପର୍ବରେ ଲକ୍ଷ୍ୟ କରିବାକୁ ପାରୁ। ଯେତେବେଳେ ଅସୁରୀୟ ପତିତ ହେଲେ, ଈଶ୍ୱର ତହିଁରେ ମହିମାନିତ ହେଲେ। ସେମାନେ ଏକ ନୃଶଂସ ଘୃଣୀତ ପାପରେ ପରିପୂର୍ଣ୍ଣ ଗୋଷ୍ଠୀ ଥିଲେ ଓ ଈଶ୍ୱର ସେମାନଙ୍କୁ ବିନଷ୍ଟ କଲେ ଓ ଏହି ପୃଥିବୀର ଧୂଳି ତଥା ଧ୍ୱଂସାବଶେଷରେ ପରିଣତ କଲେ। ସେ ଯେତେବେଳେ ଏହିପରି କାର୍ଯ୍ୟମାନ କରନ୍ତି, ସେତେବେଳେ ସେ ମହିମାନିତ ହୁଅନ୍ତି। ହୋଇପାରେ ଆପଣ ଏହା ପସନ୍ଦ କରିପାରନ୍ତି ନାହିଁ, ମାତ୍ର ଈଶ୍ୱରଙ୍କ ବାକ୍ୟ କହେ ଯେ ସେ ସେହିପରି ଭାବେ ତାହାଙ୍କର କାର୍ଯ୍ୟ ସାଧନ କରନ୍ତି। ତେଣୁକରି ମୁଁ କହି ରଖେ ଯେ ଈଶ୍ୱର ଯେଉଁପରି ଭାବେ ତାହାଙ୍କର କାର୍ଯ୍ୟମାନ ସାଧନ କରନ୍ତି, ଆପଣଙ୍କୁ ତାହା ମାନି ନେବାକୁ ହେବ ଓ ତଦନୁଯାୟୀ ତାହାଙ୍କ ହସ୍ତରେ ନିଜକୁ ସମର୍ପଣ କରିବାକୁ ହେବ। ପ୍ରିୟ ବନ୍ଧୁ, ଈଶ୍ୱର ହେଉଛନ୍ତି ସବୁର କର୍ତ୍ତା ଓ ସେ ଅନ୍ୟାୟକୁ ଅଥବା ପାପକୁ ସମର୍ଥନ କରନ୍ତି ନାହିଁ, ମାତ୍ର ସେ ତହିଁର ବିଚାର କରନ୍ତି, କାରଣ ସେ ହେଉଛନ୍ତି ପବିତ୍ର ଈଶ୍ୱର। ତେଣୁକରି ତାହାଙ୍କର ଇଚ୍ଛାକୁ ଗ୍ରହଣ କରି ଓ ତାହାଙ୍କର ଶାସନକୁ ମାନି ଆମେ ଯଦି ତଦନୁଯାୟୀ କାର୍ଯ୍ୟ କରୁ, ତାହେଲେ ଆମେମାନେ ଈଶ୍ୱରଙ୍କ ବିଚାରରୁ ରକ୍ଷା ପାଇପାରିବା ଓ ଜୀବନରେ ଈଶ୍ୱରଙ୍କ ଆଶୀର୍ବାଦର ଅଧିକାରୀ ହୋଇପାରିବା। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতা বন্ধু, আমার কার্যক্রমটি শুনিবার আপনার অশেষ ধন্যবাদ। প্রকৃত মানসিক শান্তি পাইবা নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশুঙ্ক বিষয়ে অধিক জানিবার আগ্রহ থিলে আমসহ পত্র মাধ্যমে যোগাযোগ করন্তু।
আপনি যদি আমঠারু বাইবল পাঠ্যক্রম পাইছন্তি এবং করিসারিছন্তি বা করিবাকু চাহান্তি, তাহলে তুরন্ত আমসহ যোগাযোগ করন্তু।
আমার ঠিকানাটি হেলা পথ প্রদর্শিকা, পোস্ট বক্স নম্বর 33, ভুবনেশ্বর 751001। ঠিকাটি আউথরে শুণতু, পথ প্রদর্শিকা, পোস্ট বক্স নম্বর 33, ভুবনেশ্বর 751001। আমার ইমেল আড্রেসটি লিখি রাখন্তু, odiattv@radio882.com। তেবে আজি পাই বিদায় দিওন্তু, নমস্কার।
প্রভু মতে ଚାର।